କରରେ ବାନ୍ଧି ଆଣନ୍ତି ବାନର ଏତେ ସୈନ୍ୟ ନାଶ କିମ୍ବା ହୁଅନ୍ତେ ଆମ୍ଭର ଏତେ ଏତେ ବୀର ଯେ ପ୍ରତିଜ୍ଞା କରୁଥିଲେ ସାର ନିଲକ୍ଷଣ କପି ହାତେ ପ୍ରାଣ ଦେଲେ ମୋତେ ଏବେ ଆଜ୍ଞା କର ଲଙ୍କାର ଈଶ୍ୱର ବୋଲେ ସଦାଶିବ ଧରି ଆଣିବି ବାନର ରାବଣ ବୋଲି ଶୁଣ ଇନ୍ଦ୍ରଜିତ ବୀର ଜିଅନ୍ତା ଧରି ଆଣିଣ ଦେବ ମୋ ଛାମୁର ଜିଅନ୍ତାରେ ତାକୁ ଯେବେ ନୟନେ ଦେଖିବି ଅକ୍ଷୟ ମରଣ ଶୋକ ତୁରିତେ ନାସିବି ଜୀବନରେ ଧରି ଆଣି ଯେବେ ଦେବୁ ମୋତେ ବୀର ପଣେ ଗଣ ନାମ କରିବ ସୋତେ ବୋଲେ ସଦାଶିବ ଶୁଣି ଇନ୍ଦ୍ରଜିତ ବୀର ପ୍ରାଣେ ନ ମାରିଣ ଧରି
ପୁତ୍ର ଇନ୍ଦ୍ର
ଜନ୍ତି ମୁଣ୍ଡର କେବଳ ଏହା ଯୋଗୁ ମଲା ମଗିରସ୍ତ ତିନି ଗୋଟା ପ୍ରାଣୀ ଆମ୍ଭେ ହୋଇନୁ ଅନାଥ କେବଳ ଏହା ଯୋଗୁ ନଣ ଦେଇ ମଲା ଯୁବା କାଳେ ନଣନ୍ଦ ମୋ ବିଧବା ହୋଇଲା ହନୁମନ୍ତ ବି। ଜିତ ପୁର ଘର ନ ଛାଡ଼ ଆଉ ପବନ କୁମର ଦେଖିଣ ରାବଣ କହେ ପବନକୁ ଚାହିଁ ପୁତ୍ର ସ୍ନେହ ଛାଡ଼ି ଅଗ୍ନି ଦିଅ ତୁଲି ଭାଇ ଶୁଣିଣ ପବନ ଏବେ ବହେ ଅଣ ଚାଷ ପ୍ରଜ୍ୱଳିତ ଅଗ୍ନି ଜଳେ ପଡ଼େ ଲଙ୍କା ଦେଶ ଏହା ଦେଖି ରାବଣ ଯେ ହୋଇଲା ଉତ୍ସାହ ଆରେ ଆରେ ବୈଶ୍ୱାନର ମୁଖକୁ ଜାଣୁ କି ତୁହି ଏହା ଶୁଣି ତତ୍କ୍ଷଣେ ଅଗ୍ନି ଜେଲି ଭଇ ସେ ନଗ୍ରରେ ଲୋକେ ବଡ଼ ଆକୁଳ ହୋଇଲେ ପୁଷ୍ପକ ବିମାନେ ଚଢ଼ି ରାବଣ ନିର୍ଭର କଲା କହୁ ସତ।